ଶ୍ରୀ ଘୋଷ ପଣ୍ଡିତଙ୍କ ସଙ୍ଗେ ଏକ ସାକ୍ଷାତକାର। ରଚନା ଚୌଧୁରୀ ହେମକାନ୍ତ ମିଶ୍ର। ଯେଉଁ ବ୍ୟକ୍ତି ଘୁଷ ପାଏ ସେଇ ଜଣେ ମଣିଷ, ବାକି ଗୁଡ଼ାକ ବିଲକୁଲ ବାଜ୍ୟ ଲୋକ, କହିଥିଲେ ଶ୍ରୀ ଘୁଷ ପଣ୍ଡିତ। ଜମାରୁ ଧର୍ତ୍ତବ୍ୟ ନୁହନ୍ତି, ଏଇ ଅଟଳ ବିଶ୍ୱାସରେ ଆଜୀବନ ଘୁଷ ବିଷୟରେ ନାନା ପରୀକ୍ଷା ନିରୀକ୍ଷା କରି ଆଜି ସାରା ବିଶ୍ୱରେ ନିଜର ଖ୍ୟାତି ଯଶର ବାନା ଉଡ଼ାଇ ଆଦର୍ଶ ମଣିଷ ହୋଇଛନ୍ତି ଘୁଷ ପଣ୍ଡିତ ମହାଶୟ। ସାକ୍ଷାତକାର ଲାଗି ଟେଲିଫୋନରେ ସ୍ୱୀକୃତି ପାଇ କୃତଜ୍ଞ ହୋଇ ଆପଣମାନଙ୍କର ଗରିବ ଦାସ ତାଙ୍କର ସୁଶୋଭନ ବଙ୍ଗଳାରେ ଯାଇ କଲିଂ ବେଲ୍ ଟିପିଲା ବେଳକୁ ସାମ୍ନାର ମ୍ୟୁନିସିପାଲିଟିର ଘଡ଼ିରେ ସକାଳ 8 ବାଜୁଥିଲା। ସେ ମହାଶୟ ସ୍ୱୟଂ ଆସି ପାଛୁଟି ନେଇ ଚା ଲାଗି ଆଦେଶ ଦେଇ ଗରିବ ଦାସକୁ ତାଙ୍କର ମନୋହର ବୈଠକଖାନାରେ ଥିବା ନରମ ଗଦିପକା ସୋଫା ଉପରେ ବସାଇଦେଲେ। ବସ୍ ମଧ୍ୟରେ ବାର୍ସିଲୋନା ଅଲମ୍ପିକରୁ ଶିଖିଥିବା ନାନା କସରତ କରି ଝୁଲି ଝୁଲି ଆସିଥିବା ଗରିବ ଦାସ ପଙ୍ଖା ତଳେ ବସି କ୍ଳାନ୍ତି ଦୂର କରିବା ସଙ୍ଗେ ସଙ୍ଗେ ଟିପା ଖାତାଟି ସହ ନିଜର ଡଟ୍ ପେନ୍ଟି ବାଗେଇ ଧରିଲା। ଆପଣଙ୍କର ନାମ ଘୁଷ ପଣ୍ଡିତ କେଉଁ ଦିନଠାରୁ ହେଲା? ଘୁଷ ଉପରେ ମୋର ଡକ୍ଟରେଟ୍ ଉପାଧି ନାହିଁ, କିନ୍ତୁ ସମସ୍ତେ ମୋଠାରୁ ଘୁଷ ବିଷୟରେ ନାନା ପରାମର୍ଶ ନେଇଥାନ୍ତି। କ୍ରମେ ଲୋକମୁଖରେ ମୋର ଏହି ନାମ ପ୍ରଚାରିତ ହୋଇଯାଇଛି। ଘୁଷର ପ୍ରକୃତ ତାତ୍ପର୍ଯ୍ୟ କ'ଣ? ଘୁଷ ଶବ୍ଦଟି ବୋଧେ ମୂଳତଃ ପାରସିକ, ଏହାର ଆକ୍ଷରିକ ଅର୍ଥ କହିପାରିବି ନାହିଁ। ତେବେ ଜାଣି ରଖିବ, ଯେବେ କେହି ହେଲେ ସଫଳତାର ସିଡ଼ି ଆରୋହଣ କରେ, ତାହା କେବଳ ଘୁଷ ଜୋରରେ ହିଁ ସମ୍ଭବ ହୁଏ, ନଚେତ ନାହିଁ। କଥାଟା କାନିରେ ଗଣ୍ଠି ପକାଇ ରଖିଥାଅ। ସଫଳତା ଓ ଘୁଷର ନିବିଡ଼ ସମ୍ପର୍କ ବିଷୟ ଉଦାହରଣ ସହ ବୁଝାଇ କୁହନ୍ତୁ। ହେଇ ସେ କାନ୍ଥରେ ଦେଖ, ସେଇ ବାବୁ ଜଣକ କିପରି ବିମାନରୁ ଓହ୍ଲାଇ ଫୁଲମାଳ ଆଡ଼କୁ ହସି ହସି ଆଗେଇ ଆସୁଛନ୍ତି। ସେ ଜଣେ ସଫଳ ବ୍ୟକ୍ତି କି ନାହିଁ ଆଗ କହିଲ? ଆରେ, ଇଏ ତ ଆମର ପ୍ରାଣବନ୍ଧୁ ମହାରଥୀଙ୍କ ଫଟୋ। ହଁ, ଚିହ୍ନିଚ ଦେଖୁଛି, ଜଣେ ଅତି ସଫଳ ବ୍ୟକ୍ତି। ତାଙ୍କର ଆଜି କୋଠାବାଡ଼ି ଦେଖିବ କେତେ, ସେୟାର ପଇସା ଦେଖିବ କେତେ, ଭାଗ୍ୟ ଯେମନ୍ତ ଦାଉ ଦାଉ ଜଳୁଛି। ତେବେ ଦୀପ ଜଳିବାର ଆଲୋକ ପଛରେ ସଳିତା ଜଳିବାର ଇତିହାସଟିଏ ଥାଏ। ତାଙ୍କର ଏହି ସୌଭାଗ୍ୟଟି ଆସିନଥାନ୍ତା ଯେବେ ସେ ଅନେକ ବର୍ଷ ଆଗରୁ ଆମେରିକା ଯାତ୍ରା କରିନଥାନ୍ତେ। ପ୍ରକୃତ ପକ୍ଷେ ଏହି ଦେଶରେ ଥାଇ ଏଠା ପାଣି ପବନ ପାଇ କେହି ହେଲେ ଏପରି ତୁଙ୍ଗ ଶିଖରକୁ ଉଠିପାରେ ନା। ଆପଣ କ'ଣ କହୁଛନ୍ତି ପ୍ରାଣବନ୍ଧୁ ବାବୁଙ୍କ ସଫଳତା ପଛରେ? ସେ ଅନେକ ଦିନ ତଳର କଥା, ଏମିତି ହସ ହସ ମୁହଁଟି ସେଦିନ ନଥିଲା। ସେ ମୁହଁ ନାକ କାନ୍ଦୁରା ଆଉ ବିଚିକିଟିଆ ଦିଶୁଥିଲା, ଆଖି ଦୁଇଟା ଅନିଦ୍ରା ଓ ଅନବରତ କନ୍ଦା କଟା କରି ଲାଲ ଲାଲ ଆଉ ଫୁଲା ଫୁଲା ଦିଶୁଥିଲା। ଆପଣଙ୍କର କ'ଣ ଧାରଣା ଯେ ପ୍ରାଣବନ୍ଧୁ ବାବୁ କେବଳ ମୁଁ ତାଙ୍କୁ ଗୋଟିଏ ବିଜୁଳି ବତୀ ଖୁଣ୍ଟ ତଳେ କୁଣ୍ଡଳୀ ପକାଇ ଶୋଇଥିବା ବେଳେ ଆବିଷ୍କାର କଲି? ସବୁ କଥା ଶୁଣି କହିଲି, ବାବୁରେ, ଏମିତି କନ୍ଦାକଟା କରି ଅଯଥା ସମୟ ନଷ୍ଟ କରନା, ଖୋଜି ଦେଖ କେଉଁଠି ତେଲ ଟୋପାଏ ଲଗାଇଦେଲେ କାମଟା ଫତେ ହେବ, ସେତକ ପୈଠ କରିଦେଲେ ମାନେ ମାନେ ଚାଲିଯିବୁ। ବୁଝିଲୁ ବାପଧନ, ଯୁଗ ହୋଇଛି ଏପରି, ଦେବ ପାଇବ ତେବେ ଯାଇ ଶ୍ରୀପଦ ଲଭିବ, ଆଉ ବାହୁନା ବାହୁନି କାନ୍ଦ ବୋବାଳି କଲେ ଚଳିବ ନା? ତାମାନେ ପ୍ରାଣବନ୍ଧୁ ବାବୁ ମଧ୍ୟ ସେଇଠୁ ଖବର ମିଳିଲା, ସବୁ କଥାର କଞ୍ଚି କାଠିଟା ରହିଛି ଶ୍ରୀ ଏନ୍ ଜି ଗୁପ୍ତା ବୋଲି ଜନୈକ ଅମଲା ହାତରେ। କିନ୍ତୁ ଖବରଟା କ'ଣ ଜାଣିଲେ ହେବ? ଦେବା ବିଦ୍ୟା ଯେତିକି କଠିନ, ନେବା ବିଦ୍ୟା ସେତିକି ଗହନ। କେଉଁଠି କାହିଁକି କିପରି କେତେବେଳେ କେତେ କେଉଁଠି, ଏସବୁ ମୌଳିକ ପ୍ରଶ୍ନ ହେଲା ଅସଲ। ଆପଣ କହୁଛନ୍ତି ଏନ୍ ଜି ଗୁପ୍ତାଙ୍କ ଦୟାରୁ ଶ୍ରୀ ନବଘନ ଗୁପ୍ତା, କିନ୍ତୁ ସେଇଟା ବଡ଼ କଥା ନୁହେଁ। ବଡ଼ କଥା ହେଉଛି ଜୀବନର ପ୍ରଥମ ଘୁଷ କେମିତି ରୋମାଞ୍ଚକର, କିପରି ମହଣ ମହଣ ଡର ଆଣେ ମନରେ, ପାହାଡ଼ ପ୍ରମାଣ ଉଦ୍ବେଗ ଆଣେ, କେତେ ଲୁଚା ଚରାରେ ମିଳାମିଶା କେମିତି ଝାଳନାଳ ଆଣ୍ଠିଏ କରିପକାଏ, ଠିକ୍ ପ୍ରଥମ ପ୍ରେମ ପରି, ଠିକ୍ ପ୍ରଥମ ପ୍ରେମ ପରି। ଏଇ ଧର, ଏ ବାବୁ ଜଣଙ୍କ ଏନ୍ ଜି ଗୁପ୍ତାଙ୍କ ଦପ୍ତରକୁ ସକାଳ 9:30 ବେଳକୁ ପଶିଲେ। ଗୁପ୍ତାଜୀ ସେତେବେଳକୁ ଟେବୁଲଟିକୁ ଝାଡ଼ାଝଡ଼ି କରି ବେଗ୍ରୁ ଟିଫିନ୍ଟି କାଢ଼ି ଗିଲାସେ ପାଣି ଥୋଇଦେଇ ଖବରକାଗଜର ସେୟାର ପୃଷ୍ଠାଟି ଖୋଲି ବସିଛନ୍ତି। ବାବୁ କହିଲେ, ନମସ୍କାର ନମସ୍କାର, କୁହନ୍ତୁ। ଗୁପ୍ତାଜୀ ବୋଧେ ଚିହ୍ନି ପାରୁନାହାନ୍ତି, ମୁଁ ଅମୁକ, ଓହୋ ଅମୁକ ଅମୁକ ହଁ ବସନ୍ତୁ ବସନ୍ତୁ ବସନ୍ତୁ, କ'ଣ କାମ ଥିଲା କି? ନାଇଁ ନାଇଁ, ମୁଁ ତ କେବଳ ଟିକେ ଦର୍ଶନ କରିବାକୁ ଆସିଥିଲି। ହେଇ ଏତକ ପ୍ରସାଦ, ଏହା କହି ମିଠେଇ ବାକ୍ସଟି ଟେବୁଲ ଉପରେ ଥୋଇଦେଲେ। ଗୁପ୍ତା ବାକ୍ସଟି ଖୋଲି ଦେଖିଲେ ଯେ ବାକ୍ସ ଭିତରେ ଗୋଟିଏ 100 ଟଙ୍କିଆ ନୋଟ୍ ରହିଛି। ଆ ବେଶ ଭଲ ମିଠେଇ, ସେ କହିଲେ। ତେବେ ଆଜିକାଲି ସବୁ ଜିନିଷର ଦାମ ହୁ ହୁ ହୋଇ ବଢ଼ି ଚାଲିଛି। ଏହାପରେ ବାବୁ ନିଜର ପିଚା ପଟରୁ କାଢ଼ି ଆଉ ଖଣ୍ଡିଏ ନୋଟ୍ ଗୁପ୍ତାଙ୍କ ହାତକୁ ବଢ଼େଇଦେଲେ। ଗୁପ୍ତାଜୀ ପୁଣି କହିଲେ, ସବୁ ଜିନିଷର ଦାମ ବହୁତ ବଢ଼ିଯାଇଛି, ପୁନଶ୍ଚ ତଦ୍ରୁପକରଣ। ଏଥରକ ଗୁପ୍ତା ଅଳ୍ପ ଟିକିଏ ହସିଲେ, କହିଲେ, ମୁଁ ଟିକେ ଭିତରଆଡ଼େ ପଚାରି ବୁଝି ଆସେ, ଆପଣ ଏଇଠି ବସିଥାନ୍ତୁ, ମୁଁ ଖାଲି ଯିବି ଆଉ ଆସିବି। ମାନେ ସର୍ବମୋଟ 300 ଟଙ୍କା ଦେଇ ପ୍ରାଣବନ୍ଧୁ ବାବୁ? ନବଘନ ଗୁପ୍ତା ଫେରିଆସି କହିଲେ, ତଳେ ଥିବା ଫାଇଲଟା ଉପରକୁ ଅଇଲାଣି, ହେଲେ ଆହୁରି କିଛି ମାଗୁଛନ୍ତି। ସମସ୍ତେ ତ ଆଉ ସମାନ ନୁହନ୍ତି, ଗୁଡ଼ାଏ ଲୋକ ବାଣ୍ଟି କୁଣ୍ଟି ଖାଆନ୍ତି, ବୁଝୁଥିବେ। ମହଙ୍ଗା ବେଳ ସମସ୍ତଙ୍କୁ ପୋଷାଇବା ନିହାତି ଦରକାର, ମୋର ସଫା କଥା। ଆଉ 1000 କେଉଁଠୁ ଯୋଗାଡ଼ କରି ଆଣନ୍ତୁ, ନହେଲେ ଯାହା ଦେଇଛନ୍ତି ସେତକ ଫେରାଇ ନିଅନ୍ତୁ। ଆପଣ ବି କିଛି ଦେଇନାହାନ୍ତି, ମୁଁ ବି କିଛି ନେଇନାହିଁ। ଶେଷକୁ ପ୍ରାଣବନ୍ଧୁ ବାବୁ 1300 ଟଙ୍କା। କଥା ଉପରେ କଥା ଚାଲିଲା। ମୁଁ ଫୋନରେ କହିଲି, ଆହୁରି 500 ଛାଡ଼। ସେତକ ପାଇ ଗୁପ୍ତା ପୁଣି ଥରେ ଭିତରକୁ ଗଲା, ଫେରିଆସି ଆହୁରି 200 ଲାଗି ଜିଗର କଲା। ସମୁଦାୟ କେତେ ଟଙ୍କା ହେଲା? 1000। ମାନେ ଆପଣ କହୁଛନ୍ତି ପ୍ରାଣବନ୍ଧୁ ବାବୁ 1000 ଟଙ୍କା ଦେଇ ନିଜର ଆମେରିକା ଯାତ୍ରାଟି ପକ୍କା କରିଥିଲେ? ତୁମେ ଗରିବ ଦାସ, 1000 ଟଙ୍କା ତୁମ ପାଇଁ ବହୁତ ବେଶୀ। ଯିଏ କୋଟି କୋଟି ଟଙ୍କା ନେଇ କାରବାର କରେ ତା ଲାଗି ଏସବୁ କିଛି ନୁହେଁ। ତେବେ ହଁ, ଏ ବାବୁଙ୍କ ହାତରେ ବି ପଇସା ନଥିଲା। ଅନେକ ହାତ ଉଧାରି, ହ୍ୟାଣ୍ଡ ନୋଟ୍, ଗହଣା ବନ୍ଧକ, ତମସୁଖ ଲେଖି ଏ ଟଙ୍କା ତକ ଯୋଗାଡ଼ କରିଥିଲେ। କିନ୍ତୁ ଆମେ ଶୁଣିଛୁ ପ୍ରାଣବନ୍ଧୁ ବାବୁ କଠିନ ପରିଶ୍ରମ କରି ଆହେ କଠିନ ପରିଶ୍ରମ କରି କେହି କିଛି ପାଇବାର ଦେଖିଛ ତମେ? କଠିନ ଶ୍ରମ ତ କରିବେ କହିଦି କି ମୂଲିଆ କହିଲା କ'ଣ ନା କଠିନ ଶ୍ରମ। ଓହୋ, ମୁଁ କଠିନ ଶ୍ରମ? ଆହେ ଗରିବ ଦାସ, ତମେ କ'ଣ କଠିନ ଶ୍ରମ କରୁନ କି? ତମକୁ କଣ୍ଟା ମିଳିଛି କହିଲ? ସେଦିନ ପ୍ରାଣବନ୍ଧୁ ବାବୁ ତାଙ୍କ ଭାଷଣରେ କହିଲେ, ସେଗୁଡ଼ାକ ପରେ, ଆଗ ପାଇସାରିଲେ ସେମିତିକା ଘୋଷ ବିଦ୍ୟା ଗୁଡ଼ାକ ଫେଣେଇ ଫେଣେଇ ବାହାରେ। ମୁଁ ମରମ କଥାଟି କହେ, ବୁଝିପାରିଲେ ସବୁ ପାଇବ। ହେଇଟି ଚାକିରି ଗୁଡ଼ାକ ଏଲେ ନିଲାମ ହେଲାଣି, କାହାର ଦାମ 50,000, କାହାର ଦାମ 1,00,000। ହକ୍ ପଇସା ଦେବି, ଜିନିଷ ନେବି। ମାନେ ଘୋଷ ବିଦ୍ୟା ଠାରୁ ଘୁଷ ବିଦ୍ୟା ବଡ଼? ବେଶ ବାଗେଇକିରି ମଞ୍ଜି କଥାଟାଏ କହିଲ। ଘୋଷ ବିଦ୍ୟା ତମକୁ କେଉଁ ଯାଏ ଘେନି ଯାଇପାରିବ? ହେଇ ହେଇ କରି ବୁଢ଼ା ଦିନକୁ ହାକିମଟାଏ ହେବ, ତହିଁକି ଯେଡ଼େ ବାଉଁଶକୁ ତେଡ଼େ ପୋଲା। କିନ୍ତୁ ଘୁଷ ବିଦ୍ୟା ବଳରେ ଯେଉଁ ଆସମାନକୁ ଚାହିଁବ ସେ ଆସମାନକୁ ପହଞ୍ଚି ଯାଇପାରିବ। ଆଚ୍ଛା, ଆପଣଙ୍କର ନିଜର ଘୁଷ ପ୍ରତି ଆକର୍ଷଣ ଠିକ୍ ଏହିପରି ଭାବରେ ଆସିଲା? କଥାରେ ଅଛି ତୁଳସୀ ଦୁଇ ପତ୍ରରୁ ବାସେ। ମୋର ଏଇ ଆଗ୍ରହଟି ମଧ୍ୟ ପିଲାଟି ଦିନରୁ ଗଢ଼ି ଉଠିଛି। ମୋର ଭାଇ ଭଉଣୀମାନଙ୍କୁ ଛୋଟ ଛୋଟ ଜିନିଷର ଲୋଭ ଦେଖାଇ ଅଭୀଷ୍ଟ ବସ୍ତୁ ଆଦାୟ କରିବାଠୁ ଆରମ୍ଭ କରି ଖବର ବୁଝି ପରୀକ୍ଷା କଥା ଯେଉଁଠି ପଡ଼ିଛି ସେଠାରେ ପତ୍ରେ ପୁଷ୍ପେ କିଛି ଥୋଇ ନମ୍ବର ବଢ଼ାଇବା, ଚାକିରିରେ ଅନ୍ୟାନ୍ୟ ପ୍ରାର୍ଥୀମାନଙ୍କର ଯୋଗ୍ୟତା ସୂଚୀକୁ ଚିରାଇ ଦେଇ ନିଜେ ନିର୍ବାଚିତ ହେବା, ଓ ଶେଷକୁ ନେତାମାନଙ୍କୁ କିଛି ପୈଠ କରି ବିଭିନ୍ନ ସମିତିର ଅଧ୍ୟକ୍ଷ ହୋଇ ସବୁଠାରୁ ଆଦାୟ କରିବା ଯାକେ ସବୁ ବିଦ୍ୟା ମୁଁ ନିଜ ଚେଷ୍ଟାରେ କରି ଆସିଛି। ଏଇ ଗୃହ ମଧ୍ୟରେ ଯାହା କିଛି ଦେଖିବ ସବୁ ସେହି ଘୁଷ ବିଦ୍ୟାର ଅବଦାନ ବୋଲି ଜାଣିବ। ଏପରିକି ମୋର ବିବାହ ମଧ୍ୟ କେବଳ ଜଣେ ତରୁଣୀକୁ ଅଜସ୍ର ଘୁଷ ଦେଇ ସମ୍ଭବ ହୋଇଛି। ଆମର ଯୁବଶକ୍ତି ଓ ପାଠକ ପାଠିକାମାନଙ୍କୁ କିଛି ବାଣୀ, ପିଲାମାନେ ଯେଉଁମାନେ ବାଳଭୋଗ ଯାଚି ଦେବତାଙ୍କୁ ତୁଷ୍ଟ କରୁଥାନ୍ତି, ଦାନପୁଣ୍ୟ ଓ ପୂଜାପାଠ ଜରିଆରେ ଗ୍ରହ ନକ୍ଷତ୍ର, ଭୂତ ପ୍ରେତ, ଡାହାଣୀ ଚିରିଗୁଣୀ ସମସ୍ତଙ୍କଠାରୁ କିଛି ଆଦାୟ କରୁଥାନ୍ତି, ସେମାନେ ଘୁଷ ବିଦ୍ୟାଟି ଶିଖିଛନ୍ତି ବୋଲି ନିଶ୍ଚିତ ଜାଣିବ। କିନ୍ତୁ ଜଗତରେ କିପରି ପ୍ରୟୋଗ କରିବାକୁ ହୁଏ ସେ କଥାଟା ଖୁବ୍ ଅଳ୍ପ ଲୋକ ଜାଣନ୍ତି। ତମେ ସବୁ ବଞ୍ଚିବାକୁ ଶିଖ, ବାଜେ ଲୋକଙ୍କ ପରି ବଞ୍ଚ ନାହିଁ। ଆଗ ଦେଇ ଶିଖ, ତାପରେ ନେଇ ଶିଖ। ସ୍ମରଣ ରଖିବ, ଆଧୁନିକ ମନୁଷ୍ୟର ସବୁ ଦୁଃଖ କଷ୍ଟର ଏକମାତ୍ର ସମାଧାନ ହେଉଛି ଘୁଷ। ନେଇ ଆଣି ଥୋଇପାରିଲେ ସବୁ କଳହ, ଆନ୍ତର୍ଜାତିକ ଦ୍ୱନ୍ଦ୍ୱ, ଦଙ୍ଗା ହଙ୍ଗାମା ସବୁକିଛି ଏଇ ମାର୍ଗରେ ଶାନ୍ତ ହେବ। ନେଇ ଶିଖ, ପାଞ୍ଚ ଜଣରେ ଜଣେ ହୁଅ, ଶୁଭମସ୍ତୁ। ଆଜିର ସାକ୍ଷାତକାରଟି ଯେତିକି ଶିକ୍ଷାପ୍ରଦ ସେତିକି ଉପଯୋଗୀ। ଆମର ଯୁବଶକ୍ତି ଓ ପାଠକ ପାଠିକା ନିଶ୍ଚୟ ଏହି ସାକ୍ଷାତକାରର ବିବରଣୀ ପଢ଼ି ଲାଭବାନ ହେବେ। ଆଗେ ଆମକୁ କୁହାଯାଉଥିଲା ଯେ ଆମେ ଲେଖି ପଢ଼ି ଜଗତକୁ ଜିତିବୁ, ଅନ୍ତତଃ ପକ୍ଷେ ଜଗତ ଦେଖିବୁ। ଏବେ ଯୁଗ ବଦଳିଛି ଏବଂ କୌଶଳର ରୂପରେଖ ମଧ୍ୟ ବଦଳିଛି। ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ଓ ବାରମ୍ବାର ନମସ୍କାର ଜଣାଇ ଏ ଗରିବ ଦାସ ବିଦାୟ ନେଉଛି। ଶ୍ରୋତା ବନ୍ଧୁ, ଏଇଠି ଶେଷ ହେଲା ଶ୍ରୀ ଘୋଷ ପଣ୍ଡିତଙ୍କ ସଙ୍ଗେ ଏକ ସାକ୍ଷାତକାର। ରହିଲୁ, ନମସ୍କାର।